ମୁଁ କଣ୍ଠଶିଳ୍ପୀ ଅମ୍ରିତା ନାୟକ। ତେବେ ଆଜି ଗୋଟେ ବହୁତ ସୁନ୍ଦର ଗୀତ ରେକର୍ଡ କଲୁ, ଗୋଟେ ବହୁତ ସୁନ୍ଦର ସ୍ୟାଡ୍ ସଙ୍ଗ। ଗୀତଟିର ମ୍ୟୁଜିକ୍ ଡିରେକ୍ଟର ହେଉଛନ୍ତି ଏସ୍ ଚନ୍ଦ୍ରକାନ୍ତ, ଗୀତଟିର ଲିରିକ୍ସ ଲେଖିଛନ୍ତି ଏନ୍ ଗୁରୁଦତ୍। ଗୀତଟି ରେକର୍ଡ ହେଲା ସଞ୍ଜୟ ମହାରଣାଙ୍କର ଫାଇନ୍ ଟ୍ୟୁନିଂ ଷ୍ଟୁଡିଓରେ। ବହୁତ ଗୋଟେ ସୁନ୍ଦର ଗୀତ, ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି ଆଶା ଓ ବିଶ୍ୱାସ ଅଛି। ତେବେ ଯଦି ଭଲ ଲାଗିଲା ଗୀତଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଗୁରୁ ମ୍ୟୁଜିକ୍ ଓଡ଼ିଆ ଚ୍ୟାନେଲ୍ଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ।